ଅକାଟ୍ୟ ବଚନ ହେଉଛି ବିଦୁଷୀ ଖନା କହିଯାଇଥିବା ଖନା ବଚନର କିଛି ଉପାଦେୟ କଥା। ବିଦୁଷୀ ଖନାଙ୍କର ପ୍ରକୃତ ନାଁ ଥିଲା ଲୀଳାବତୀ। ସେ ଥିଲେ ବିକ୍ରମାଦିତ୍ୟଙ୍କ ରାଜସଭାର ଜଣେ ପ୍ରତିଭାବାନ ପଣ୍ଡିତ ବରାହମିହିରଙ୍କ ପୁତ୍ରବଧୂ। ଜ୍ୟୋତିଷ ଶାସ୍ତ୍ର ଚର୍ଚ୍ଚା କରି ସେ ତତ୍କାଳୀନ ସମାଜରେ ଖୁବ୍ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଲୋକପ୍ରିୟତାରେ ଈର୍ଷାପରାୟଣ ହୋଇ ବରାହମିହିର ନିଜ ପୁଅକୁ ବାଧ୍ୟ କଲେ ଲୀଳାବତୀଙ୍କ ଜିଭ ଛେଦନ କରିବା ପାଇଁ। ପିତୃଭକ୍ତ ପୁତ୍ର ଆଦେଶ ପାଳନ କରିବାକୁ ଯିବା ସମୟରେ ଲୀଳାବତୀ କହିଲେ, ମୋ ଜିଭ କାଟିବା ଆଗରୁ ମୋଠାରୁ ଆଗତ ଭବିଷ୍ୟତ, ଭାଗ୍ୟ ଆଉ ପ୍ରକୃତି ବିଷୟକ କିଛି ଉପାଦେୟ କଥା ଲେଖି ରଖନ୍ତୁ। ଲୀଳାବତୀଙ୍କ କଥା ରଖିଲେ ତାଙ୍କ ସ୍ୱାମୀ। ଲୀଳାବତୀ ଯାହା ସବୁ କହିଥିଲେ ତାହା ଥିଲା ଜ୍ୟୋତିଷ ଶାସ୍ତ୍ରର ଅମୂଲ୍ୟ ସମ୍ପଦ। ଲୀଳାବତୀଙ୍କ କଥା ସରିବା ପରେ ସ୍ୱାମୀ ତାଙ୍କ ଜିହ୍ୱାଛେଦନ କଲେ। ସେହିଦିନଠାରୁ ଲୀଳାବତୀ ହେଲେ ଖନା। ଆଉ ସେ କହିଯାଇଥିବା କଥାକୁ କୁହାଗଲା ଖନା ବଚନ, ଯାହା ଏବେ ବି ଅକାଟ୍ୟ।
ବୁଦ୍ଧି ବିବେକ ଚୈତନ୍ୟ ଜଟିଳ ସମସ୍ୟା ମାନ ହେବ ସମାଧାନ। ଦରକାର ବେଳେ ତ କାମରେ ଆସିବ, ଆଗତ ଭବିଷ୍ୟ କଥା ବଚନରୁ ସବୁ ତ ଜାଣିବ। ହୋଇଲେ ଦାଣ୍ଡେ ଯାଇ ହୁଏ ତ दशक बार मास से घरे असंति लक्ष्मी ठाकुरानी से ठु छाड़ी न जानती। नक्षत्र चंद्रमा किछि न खोजिबो ए समय यात्रा कले सुफल मिलिबो रविवार गुरुवार मंगल सकाळे यात्रा कले धन मान जस थिले बेलु हे बहु सियार पछकु नथिबो आउ अडुआ बेपार जात्रा काले बाम पासे देखिले सुगाळ जानिबो से दिन निश्चे मिलिबो सुफळ ପଦାକୁ ଗୋଡ଼ କାଢ଼ିବ ନାହିଁକି ମହା ଅଶୁଭ ଲକ୍ଷଣ ସଭିଙ୍କ ଛୁତିକିଆ ମୃତିକିଆ ଶୌଚ କାଳରେ ଯାତ୍ରା କରିବା ବାରଣ ଖନା ବଚନରେ ଶୁଖିଲା କଳସିଅ ବା ଶୁଖିଲା ରେ ନା ଶୁଖିଲା ଡାଳରେ ଯଦି ରାବୁ ଥାଏ କୁଆ ଆଗକୁ ନ ଦେବ ପାଦ ଘଟି ପାରେ ପର ଯେତେ କାମ ଥାଉ ଛାଡ଼ି ଘରକୁ ଫେରିବ ନ ଫେରିଲେ ମନ୍ଦ ଫଳ ସାଙ୍ଗରେ ଆଣିବ ଫେରି ତୁରନ୍ତ ଶ୍ରୀହରି ଭଜିବ ଏହି ମହାସଙ୍କଟରୁ ଉଦ୍ଧାର ପାଇବ ଆଉ ଏକ ଉପାୟ ତ ଦେଉଛି ବତାଇ ଲୀଳାବତୀ କହିଛନ୍ତି ଯାହାଟି ବୁଝାଇ ଉପରକୁ ରହୁଥିବ ଦ୍ୱାଦଶ ଆଙ୍ଗୁଳି ସେଥିରୁ ଶୁଭ ସମୟ ଆସିବ ବାହାରି ବସିଲେ ଜାଣ ଗୁଆ ପାନ ଖାଇ କୁସଙ୍ଗେ ବସିଲେ।